नमो भगवते वासुदेवाय। श्रीमद् भागवतम दशम स्कंद 18 अध्याय रामायण श्रवण करथिले किभरि भाण्डरी बट निकटरे कृष्ण और बलराम सखमानंद सहित क्रीड़ा करिया पे आसछन्ति। गोचरण करिया समय रे सर्वज्ञ श्याम सुंदर जानी पारले जे ई आसछन्ति ब्रह्मासुर। तदनुरूप से क्रीड़ा सखा मान को आदेश देले जे समस्ते द्वंद्वभूत हो दुई दुई जन आम क्रीड़ा करिबा। प्रलम्बर स्वभाव तंकर छद्म बेश धरिकी बेशटा उपवेश धरिकी आसछन्ति कपटता प्रच्छन्न प्रच्छन्न जो स्वभाव आमर स्वभाव गोटे आम तक लुचिक रखिबा कपट्य आचरण करिबा इटा केबे भक्ति राज्यरे बा भगवानक सम्मुखरे तिष्ठिक रहि पारिबो नाही। बहु जन्म यदि भक्तिदांश सुठा कर प्रभुजी महाराज कहते हैं बहु जन्म जीवर दुर्बलता हुए से क्षति हुए ना यदि कपट तथा प्रवेश करा ता भक्ति जीवन में प्रगति करवा बहुत बड़ा जहाँ कहते चैलेंज हो गोटे बहुत बड़ा सी द्वंद्व परिस्थित सम्मुखीन हो चलो कारण प्रति मुहूर्त जहाँ शक्ति प्राप्त हो उपस्थित रही शरीर कार्य कर बुद्धि कार्य कर मन कार्य कर ठकैबा से भगवान आम हृदय भितर अच्छे ना से सब जानुंच आम संसार क्या ठकईद संसार लोकटा को आम ठकई देच गोटे लोकटा को आम ठकई दौचे ठकईदे आम कौन भागुचे मुझे लोकटा को ठकईदे आम ठकैन आम निजको अत्यंत बुद्धिमान मन कर गोटे लोक ठकई देखिए पड़े आसे तो आम क्या विचार कर लोकटी आम निकट ठकी गला क्या डाकु भगवान डाकु भगवान क्या सपोर्ट करे आम जहाँ को ठकई दे सपोर्ट करे ना आम सपोर्ट कर भगवान सपोर्ट कर भगवान निरपेक्ष भगवान आम के भाव उचित नुह भगवान केवल भक्तर भगवान सब जीवर कर्मी हो ज्ञानी हो जोगी हो जिते बड़े जी भगवान शरण आसला भगवान तक सांगे सांगे सुरक्षा देते दे। भगवान गोटे पक्ष ही था केवल मु भक्त को भल पाइबी केवल ब्राह्मण को भल पाइबी अलग क्या भल पाइबी भगवान स्वभाव ही था से परमात्मा के पारिथे समस्त शरीर जो पापी शरीर कंसर शरीर हिरण्य शरीर समस्त शरीर किए अच्छा भगवान अच्छा स्वभाव नहीं शरीर मिले पूर्वर कर्म फल नहीं जन्म होती से हिसाब से जाऊँगी तेनालीर जो शिक्षा रहा कपट्य आचरण करवा प्रच्छन्न स्वभाव स्वभाव धरी हम उपर बहुत सुंदर सुंदर कथा भितर अलग गोटे भावना ये कपट्यर ये रूप ये भगवान सम्मुखें टिकि पारिबा भगवान जानीदेले प्रच्छन्नतार प्रच्छन्न भाव तार जो मनोभाव रही मु कृष्ण पक्ष हम बलराम को बद्ध करी कृष्ण के वाक्य सखा मैंने क्रीड़ा कले दुई दुई पक्ष हो गले कृष्ण सांगर कि सखा मान रही गले बलराम सांगर संगे सखा रही गले एवं खेल काले हम सुनुले क्रीड़ा कौन निष्पत्ति हला क्यों क्यों क्रीड़ा खेल से क्रीड़ा करिवे क्यों खेल खेलिवे जे धाई धाई का जीवे दुई दुई जन धाई धाई का जीवे जे से गार को प्रथम छुईब भंडारी पट को छुईब जी आगे छुईब आज पचर रही जी आगे छुई दौ सी जीती गला जी पचर रही सी हारीगला जे हार लोक से कौन कर कांधे बोई बोका तेना प्रलम्बासुर जो बुद्धि अति सूक्ष्म बुद्धि से विचार करसुरिक बुद्धि गुड़ भारी सूक्ष्म बुद्धि जार जिते आसुरिक स्वभाव रही ସେ ତାର ବୁଦ୍ଧି ଗୁଡ଼ିକ ସେତେ କ'ଣ କରୁଛି, ତାକୁ କୁହନ୍ତି ସାର୍ପ ଇଣ୍ଟେଲିଜେଣ୍ଟ, ସାର୍ପ ମେଟେରିଆଲ ଇଣ୍ଟେଲିଜେଣ୍ଟ, ତତ୍କ୍ଷଣାତ୍ ତାଙ୍କର ସବୁ ବୁଦ୍ଧି ଆସିଯିବ। ଏଇ ଯେଉଁ ବୈଜ୍ଞାନିକ ମାନେ ଏସବୁ ଯେଉଁଗୁଡ଼ା ଜିନିଷଗୁଡ଼ା ବାହାର କରୁଛନ୍ତି, ସେଗୁଡ଼ା କ'ଣ ସବୁ ବୁଦ୍ଧିବାଦୀ ଲୋକଗୁଡ଼ାକ ନା, ତାଙ୍କର ସବୁ ଇଣ୍ଟେଲିଜେଣ୍ଟ ଗୁଡ଼ା ଭାରି ତୀକ୍ଷ୍ଣ ବୁଦ୍ଧି। ତୁମେ ଯେଭଳି ଭାବରେ ଭଗବାନଙ୍କର ଶରଣାଗତ ହବ, ଭଗବାନ ତୁମକୁ ସେଇଭଳି ଭାବରେ ବୁଦ୍ଧି ଦେବେ। ଭକ୍ତ କ'ଣ, ଭକ୍ତ ଗୋଟିଏ ସବୁ ଜିନିଷକୁ ତାର ବୁଦ୍ଧି ଗୁଡ଼ିକ ସବୁବେଳେ ସାଧୁ ଗୁରୁ ବୈଷ୍ଣବଙ୍କର ପଥକୁ ଅନୁସରଣ, ସେଥିପାଇଁ ତାର ବୁଦ୍ଧି ହେଉଛି ପରଫେକ୍ଟ। ସବୁବେଳେ ପୂର୍ବା ଆଉ ପରକୁ ବିଚାର କରେ। ପୂର୍ବାପର ମାନେ କ'ଣ, ପୂର୍ବାଚାର୍ଯ୍ୟମାନେ କ'ଣ କରିଛନ୍ତି, ଗୁରୁଦେବଙ୍କର ନିର୍ଦ୍ଦେଶ କ'ଣ, ପୂର୍ବ ମାନେ ପୂର୍ବ ମାନେ ପୂର୍ବ ସାଧୁମାନଙ୍କର କ'ଣ ଏଇ ପରିସ୍ଥିତିରେ କ'ଣ କରିଛନ୍ତି, ପୂର୍ବକୁ ବିଚାର କରିବେ ଆଉ ପର। ଯେମିତି ଜଣେ ସାଧୁ ଅଛି, ସେ ଚିନ୍ତା କରିବ ବର୍ତ୍ତମାନ ମୁଁ ଏଇଠି ରହିପାରିବି, ମୁଁ ଆଶ୍ରମ ଛାଡ଼ିଦେବି, ଏଇଟା କାହାର ଡିସିସନ ହେଲା, ତାର ତାର ନିଷ୍ପତ୍ତି ହେଲା, ମୁଁ ରହିବିନି ଆଶ୍ରମରେ, ମୁଁ ଏଇ ଅସୁବିଧା ଭୋଗ କରୁଛି, ମୁଁ ମୋ ମନ ଭିତରେ ଭାବନା ଆସୁଛି, ମୁଁ ବିବାହ ହେଇଗଲି ଢାବ ଏଇଟା ଏଠି ରହିଲେ ମୋର ଏହା, ତାର ଯେଉଁ ଡିସିସନଟା ବର୍ତ୍ତମାନ ସେ ନେଉଛି ସେଇଟା ପରଫେକ୍ଟ ନାହିଁ, ତୁମେ କେମିତି ଜାଣିବ, ସେଇଟାକୁ ସେ କମ୍ପେୟାର କରିବା ଦରକାର ପରମ୍ପରା ଶିକ୍ଷା ଉପରେ, ପୂର୍ବାପର ଆଚାର୍ଯ୍ୟ ଉପରେ, ତାତ୍କାଳିକ ପରିସ୍ଥିତି ଉପରେ। ମୋ ପୂର୍ବରୁ ଯେଉଁମାନେ ଆଶ୍ରମ ଛାଡ଼ିଛନ୍ତି, ଯେଉଁଭଳି ଚାହୁଁଛନ୍ତି ଏଇଭଳି, ସେମାନେ କ'ଣ, ସେମାନଙ୍କ ଅବସ୍ଥା କ'ଣ, ପ୍ରାକ୍ଟିକାଲ ଜିନିଷକୁ ଦେଖିଲ, ତାପରେ ପୁଣି ମିଳିବ କାହା ସାଙ୍ଗରେ, ପୂର୍ବ ଆଚାର୍ଯ୍ୟମାନେ କ'ଣ କହିଛନ୍ତି, ଏତେ ପ୍ରଭୁପାଦଙ୍କର ମତ କ'ଣ ସାଧୁ ଜୀବନ ଉପରେ, ତୃତୀୟରେ ପୁଣି ନିଜ ଗୁରୁଙ୍କର ଆଦେଶ, ଆକୁ ସବୁ ବିଚାର କରିକି ଆମର ବୁଦ୍ଧିଟା କେବଳ ଅନୁସରଣ ଯୁକ୍ତ, ଆମ ବୁଦ୍ଧିଟା କେବଳ ଆମକୁ ଅନୁସରଣ କରିବା ପାଇଁ ଦିଆହେଇଛି। ଯେତେବେଳେ ଜଣେ ଶିଷ୍ୟ ହୁଏ, ଯେତେବେଳେ ଜଣେ ଭଗବାନଙ୍କ ସେବକ ହୁଏ, ତା ବୁଦ୍ଧିଟାକୁ ଗୋଟେ ଯେମିତି ଆମର ଇଞ୍ଜେକ୍ସନ୍ ଦିଅନ୍ତିନି, କ'ଣ କୁହନ୍ତି ତାକୁ, କାଲୁଆ ଇଞ୍ଜେକ୍ସନ୍ ତାକୁ କୁହନ୍ତିନି, ଆନାସ୍ଥେସିଆ, ଗୋଟେ କାଲୁଆ ଇଞ୍ଜେକ୍ସନ୍ ଦିଆଯାଏ, କାଲୁଆ ଇଞ୍ଜେକ୍ସନ୍ଟା ଦେଲେ କ'ଣ ହବ ତୁମର, ତୁମର କିଛି ଆଉ କିଛି ଆଉ ଜଣାପଡ଼ିବ, ତୁମ ଉପରେ ଅପରେସନ୍ କରାହଉଛି, ସେଇଟା ବଦଳ ଅପରେସନ୍ କରା ସରିବ, ତାର ଯେଉଁ 45 minutes 30 minutes ବା ଯେତିକି ତାର ପିରିୟଡ଼ଟା ଡ୍ୟୁରେସନ୍ଟା ଦିଆହେଇଥିବ, ତାଙ୍କ ସବୁ ଆନେସ୍ଥେସିଆ ତାର ଅଛି ନା, ତାର ସବୁ ପରସେଣ୍ଟେଜ୍ ଅଛି ନା, କେତେ ଗୋଟେ ଦିନ ପାଇଁ, ଯଦି ଗୋଟେ ବଡ଼ ଅପରେସନ୍ ହେବ ତାକୁ ଦେଇଦେବ ଗୋଟେ ଦିନ ପାଇଁ, ତାହେଲେ ସବୁ ଶୋଇକି ରହିବ, ସେ ପର୍ଯ୍ୟନ୍ତ ତୁମର ମନ ବୁଦ୍ଧି ଇନ୍ଦ୍ରିୟକୁ ତୁ କିଛି ଭାବିବା ପାଇଁ ଦିଆଯିବନି, ତୁମେ ରଖିଦିଆ। ସେଭଳିଆ ଯେଉଁ ଏ ଯେଉଁ ଜଣେ ଶିଷ୍ୟ ହବା, ମାନେ ତୁମର ମନ ବୁଦ୍ଧି ଏସବୁ ଜିନିଷଟା ସବୁ ବାହାର କରିଦେବାକୁ ପଡ଼ିବ, ତାକୁ ତାକୁ ପୁରା ନ୍ୟୁଟ୍ରାଲ, ତାକୁ ଗୋଟେ ଯେମିତି ଦିଆଯାଏନି, କ'ଣ ଗାଲୁଆ ଇଞ୍ଜେକ୍ସନ୍ ଦିଆଯାଉଛି, ସେଇଭଳିଆ ଖାଲି ତୁମେ କ'ଣ କରିବ, ଜଡ଼ା ଦେଖିଛି, ଜଡ଼ା ଜଡ଼ାଟା କ'ଣ କରିପାରିବ, ସେ କିଛି ନାହିଁ, ସେ କହିଲେ କେବଳ ଚାଲେ, ସେମାନେ ଦୁଇ ଜାଗାରେ ଚାଲେ, ସେ ଅନୁସରଣ କରେ। ଭକ୍ତି ପଥରେ ଅତି ଚତୁରାମିଟା ଭଲ ନୁହେଁ, ଯେଉଁ ବହୁତ ଚତୁରାମି କରନ୍ତି, ବହୁତ ଚତୁର, ତୁମେ ବହୁତ ଚାଲାକ, ତୁମେ ଏଇଟା କରିଦେଉଛ, ଏମିତି କରିଦେଉଛ, ତୁମେ ଯେତେ ଚାଲାକ ହୁଅ, ତୁମର ବୁଦ୍ଧି ଯେତେବେଳେ ସାଧୁଗୁରୁ ଆଚାର୍ଯ୍ୟଙ୍କୁ ଅନୁସରଣ କରୁନି, ତୁମେ ଯେଉଁଦିନ ହେଲେ ତୁମ ବୁଦ୍ଧିଟା ଭୌତିକ ବୁଦ୍ଧି, ଆଉ ତୁମ ବୌଦ୍ଧିକ ବୁଦ୍ଧି ଘରେ ଚାଲୁଛ, ଏଇଟା ଗୋଟେ ସ୍ପିରିଚୁଆଲ ଲାଇଫ, ଏଠି ତୁମ ବୁଦ୍ଧିଟା ଶୁଦ୍ଧ ନୁହେଁ, କାରଣ ତୁମର କିଛି କାମନା ରହିଛି, ସେଥିପାଇଁ ତୁମେ ଯେତେ ପରଫେକ୍ଟଲି ସ୍ପିରିଚୁଆଲ ଜିନିଷ କରିବା ବୋଲି ଭାବୁଛ ବୋଲି, ସେଇଟା ସେଥିରେ କ'ଣ, ସେଥିରେ କାମନା ଯୁକ୍ତ, ତୁମେ କାମନା ମୁକ୍ତ ନୁହଁ, ଯେତେବେଳେ କାମନା ମୁକ୍ତ ନ ହେଇଛ, ତୁମର ଯେତେ ପ୍ରକାର ଆକ୍ଟିଭିଟି ଅଛି ସେଥିରେ ସଟଲ ଯାକ ସୂକ୍ଷ୍ମ ଭାବରେ ତୁମର କିଛି କାମନା ରହିଛି, ସେଥିପାଇଁ ସେଇଟା ପିଓର ନୁହେଁ, ସେଥିପାଇଁ ପିଓର ନୁହେଁ। ତୁମର ଯେତେବେଳେ ନିଜର କିଛି ନାହିଁ, ସ୍ୱତନ୍ତ୍ରତା ନାହିଁ, ସୁଖ ବାସନା ନାହିଁ, କେବଳ ଜୀବନଟା ଗୁରୁକୃଷ୍ଣଙ୍କ ପାଇଁ ସମର୍ପିତ ଏବଂ ଗୁରୁବାଚାର୍ଯ୍ୟଙ୍କ ପ୍ରତି ସମର୍ପିତ, ସେଇ ସମୟ ଭିତରେ ତୁମ ପାଖକୁ ଶୁଦ୍ଧ ବୁଦ୍ଧିଟା ଆସିକି ପହଞ୍ଚିବ। ଏଥିପାଇଁ ଆମେ ଗୁରୁଙ୍କୁ ଅନୁସରଣ କରନ୍ତୁ, ଯେଉଁ କୁହାଗଲା ଗୁରୁମୁଖ ପଦ୍ମ ବାକ୍ୟ, କେମିତି ଗୋଟେ ପଦ୍ମ ବାକ୍ୟ, ଗୁରୁଦେବ ଯାହା କହିଦେବ ସେଇଟା ଭୁଲ, ଗୁରୁଦେବ ଯାହା କହିଦେବ ସେଇଟାକୁ ଆମେ ଠିକ୍ ବୋଲି ମାନୁନୁ, କିଛି କ'ଣ ଏଥିରେ ଭୁଲ ନାହିଁ, ନାହିଁ ସେଇଟା ଭୁଲ ନାହିଁ, କାହିଁକି ଭୁଲ ନାହିଁ, ସେ ସିଏ ଯେଉଁଟା କରୁଛନ୍ତି, ସିଏ ଯେଉଁଟା କରୁଛନ୍ତି ସେ କେଉଁଥିପାଇଁ କରୁଛନ୍ତି, ଭଗବାନଙ୍କର ସୁଖ ପାଇଁ କରୁଛନ୍ତି, ବର୍ତ୍ତମାନ ଆମକୁ ଲାଗୁଛି ଏଇଟା ଭୁଲ, ଆମକୁ ଯେହେତୁ ଭକ୍ତିନାଥ ଚତୁର୍ଥ ଠାକୁର ଦ୍ରୌପଦୀ ମହାରାଜ ଯେତେବେଳେ ଥିଲେ, ତାଙ୍କର ସବୁ ସନ୍ନ୍ୟାସୀ ବହୁତ ଲେଟ୍ନେଣ୍ଟ ସନ୍ନ୍ୟାସୀ ମାନେ ସବୁ ବହୁତ ବଡ଼ ବଡ଼ ରଜା ଘର ଛୁଆ, ସେମାନେ ସବୁ ଧନୀ ଘର ଛୁଆ, ଶିକ୍ଷିତ ବହୁତ ବିଦ୍ୱାନ ସବୁ ସଂସ୍କୃତ ପଣ୍ଡିତ ସବୁ ଥିଲେ, ତା ଭିତରେ ଜଣେ ଗୃହସ୍ଥ ଭକ୍ତ ଥାଏ, ସବୁ ସେବା କରେ, ସେ ସବୁ ସେବା ବହୁତ ଏକ୍ସପର୍ଟ, ସବୁ ସେବା କରିକି ମାନେ ପ୍ରିଚିଂ ଆକ୍ଟିଭିଟିଜ୍, ଯୋଉ ଗ୍ରନ୍ଥ ଲେଖାରେ ସାହାଯ୍ୟ କରେ, ପ୍ରିଣ୍ଟିଂ କରିବା, ପ୍ରେସ୍ ଚଳେଇବା, ସବୁ ଜିନିଷରେ ସେ ଏକ୍ସପର୍ଟ। କିନ୍ତୁ ତା ସହିତ ପଡ଼େନି କାହାର, ଏ ସନ୍ଦେଶମାନଙ୍କ ସାର ସମସ୍ତ ସଦସ୍ୟମାନେ ଏକଜୁଟ ହେଇକି କହିଦେଲେ, ଦେଖ ତା ଦୋଷ ଦେଖିଲେ, ଦେଖନ୍ତୁ ଏଇଟା ହଉଛି ଭୁଲ, ଏଇଟା ହଉଛି, ଏହା କରୁଛି, ଏଇଟା କରୁଛି, ଏଇଟା କରୁଛି, ଏଇଟା କରୁଛି, ଏଇଟା କରୁଛି, ଦୋଷଟା କାହାକୁ ଦେଖୁଛନ୍ତି? ଦୋଷଟା ଯେତେବେଳେ ତୁମେ ଗୁରୁ ଗୋଟେ ଭକ୍ତର ଦେଖଉଛ, ସେ ଗୁରୁ ତାକୁ ତୁମେ ସେବା କରୁଛନ୍ତି, ଇଣ୍ଡାଇରେକ୍ଟଲି ତୁମେ କାହାର ଦୋଷ ଦେଖଉଛ? ଗୁରୁଙ୍କର ଦୋଷ ଦେଖୁଛ। ତୁମେ ଯୋଉଟା ଜାଣୁଛ ସେଟା ଗୁରୁ ଜାଣିଛନ୍ତି ତାର କଣ ଦୋଷ ଅଛି। ଗୋଟେ ବଦ୍ଧଜୀବକୁ ବାହାର କରିବା ପାଇଁ କେତେ ସମୟ ଲାଗିବ? ଗୋଟେ ବଦ୍ଧଜୀବଟାକୁ ବାହାର କରିଦବା, ତାକୁ ସେବାରୁ ବିଚ୍ୟୁତି କରିଦବା, କେତେ ସମୟ ଲାଗିବ? ସେ ମାୟା ବୁଝିବା ପାଇଁ କେତେ ସମୟ ଲାଗିବ? କିନ୍ତୁ ସେ ଚିନ୍ତା କରିବା ଦରକାର, ସେ କେତେ କଷ୍ଟ କରିକି, କେତେ ଜୀବନ କଷ୍ଟ ପରେ ସେ ଆସିଛି, ତାକୁ ଯଦି ଆମେ ସାହାଯ୍ୟ ଶେଷ ପର୍ଯ୍ୟନ୍ତ ତାକୁ ଟିକେ ଟ୍ରାଏ ନ କରିବା ଯେତେବେଳେ, ତାହେଲେ ସେ କ'ଣ ହବ? ସେ ପଥକୁ ଛାଡ଼ିଦବ। ଭଗବାନ ଠାକୁର କହିଲେ, ଠିକ ଅଛି, ମୁଁ ଜାଣିଛି ତୁମେ ଯାହା କହୁଛ ତା ଦୋଷ ସବୁ ଅଛି, ମୁଁ ଜାଣିଛି, କିନ୍ତୁ ସିଏ ଯାହା କରୁଛି ତା ସେବାଟା କରିବା ପାଇଁ ମୋତେ ଯଦି ଗୋଟେ ଲୋକ ଦେଇଦବ ତାହେଲେ ମୁଁ ତାକୁ ବାହାର କରିଦେବି। ତାର ଯୋଉ ସେବାଟା ଅଛି ସେଟା ମୋ ଗୁରୁଙ୍କର କାମ ଅଛି, ମୁଁ ତା ଦୋଷଟାକୁ ଦେଖୁନି। କେହି ଜଗତର ଦୋଷମୁକ୍ତ ନୁହନ୍ତି, ସମସ୍ତେ ଦୋଷରୁ ମୁକ୍ତ ହବା ପାଇଁ ସେବା କରୁଛନ୍ତି, ଦୋଷରୁ ମୁକ୍ତ ହେଇକି ସେବା କରୁନାହାନ୍ତି। ଯିଏ ସେବା କରୁଛି ତାର ଦେଖିବ, ତାର ଭଲ ସେବା କରିବ, ସବୁ କରିବ, ତାର ଖାଇବା ଆସକ୍ତି ଅଛି, କିଏ ସବୁ ସବୁ କିଛି କରିବ, ତାର ଏନ୍ଜୟମେଣ୍ଟ ପ୍ରଫିଟ ସେଠି, ଭଲ ଖାଇବି, ଭଲ ପିନ୍ଧିବି, କିଏ ଅଛି ତାର ତାର ବୁଲିବା, କିଏ କହିବ ମଙ୍ଗଳାରତୀ ଆସିବିନି, ସେବା କରିବ ତାର ମଙ୍ଗଳାରତୀ ଆସିବନି, ଶାସ୍ତ୍ର ପଢ଼ିବନି, କିଏ କହିବ ସବୁ କାମ କରିବ, ଜପ କରିବନି, ସମସ୍ତଙ୍କର ଦୋଷ ରହିଛି। ଦୋଷରୁ ଆମେ ମୁକ୍ତ ହେବା ପାଇଁ ହିଁ ସେବା କରୁଛୁ ସାଧୁଗୁରୁ, ତେଣୁ ଆମର ଯେଉଁ ଦୋଷ ମୁକ୍ତ ସିଏ ସେତେ ଶୀଘ୍ର ହେଇପାରିବ ଯିଏ ଏତେ ଅନୁସରଣ ପ୍ରିୟ ହବ, ଫଲୋଇଂ ମେଣ୍ଟାଲିଟି, ଫଲୋ ଆଜ୍ ଇଟ୍ ଇଜ୍, ପ୍ରଭୁପାଦ କହିଛନ୍ତି ଆଜ୍ ଇଟ୍ ଇଜ୍, ଆଟ୍ ଇଜ୍ ଫଲୋ କର, ଅନୁସରଣ କର। କାରଣ ଆମେ ଗୋଟେ ପ୍ରେଜେଣ୍ଟ ସିଚୁଏସନ୍, ଗୋଟେ ହଠାତ୍ ଗୋଟେ କ'ଣ ଅସୁବିଧା ହେଲା, ଆମେ କେତେ ଡିଷ୍ଟର୍ବ ହେଇଯାଉଛି, ଏଇଟା ଏଇଟା କ'ଣ ହେଇଯିବ କ'ଣ ହେଇଯିବ। ଜୀବନଟା ଗୋଟେ ଦିନର ଘଟଣା ନୁହେଁ ନା, ଜୀବନଟା ଗୋଟେ ବର୍ଷର ବି ଘଟଣା ନୁହେଁ। ତୁମେ 60 ବର୍ଷ କି 70 ବର୍ଷ ବଞ୍ଚିବ, ତୁମେ 3 ମାସ 4 ମାସ ବା ବର୍ଷେ ବା ଗୋଟେ ଦିନ ଯେଉଁ ପ୍ରୋବ୍ଲେମ୍ ଫେସ୍ କରୁଛୁ ସେଇଟା ନେକ୍ସଟ ଇୟର୍ରେ ବା ନେକ୍ସଟ ଡେରେ ବି ଏଇଟା ସଲ୍ଭ ହୋଇପାରେ। ସେଇ ମୁହୂର୍ତ୍ତଟାକୁ ଅଟକାଇବା ପାଇଁ ତୁମ ପାଖରେ କିଛି ବଳ ନାହିଁ। ତ ମନ ଯେତେବେଳେ ଗୋଟେ ଅତ୍ୟନ୍ତ ଅଶାନ୍ତ ହେଇଯିବ ତୁମେ ସେତେବେଳେ ତୁମେ ଅଟକି ପାରିବନି, ମନକୁ ଛାଡ଼ିଦେଲ। ଏଇ ଯେଉଁ ଅନୁସରଣ କରାଯାଏ, ଫଲୋ ଆମେ କରୁନୁ, ଗୁରୁ ଆଉ କୃଷ୍ଣଙ୍କୁ ଅନୁସରଣ କରନ୍ତି ଏଇ ବୁଦ୍ଧି ଦ୍ୱାରା। ଆକ୍ଚୁଆଲି ବୁଦ୍ଧିଟା ଆମର ଏଇଥିପାଇଁ ଭଗବାନ ପ୍ରଦାନ କରିଛନ୍ତି, ବିଶେଷ କରି ଭକ୍ତି ଯୁଗରେ ଏଇଟା ଲଗାଇବାକୁ ପଡ଼ିବ। ସେଟା ବ୍ୟବସାୟତ୍ମିକା ବୁଦ୍ଧି କୁହନ୍ତି, ବ୍ୟବସାୟତ୍ମିକା ବୁଦ୍ଧି। ତୁମର କେତେ ବୁଦ୍ଧି ଥାଉ, ଜଣେ କହୁଛି ମାନେ ଉନ୍ନତ ବୈଷ୍ଣବ କହୁଛନ୍ତି ମାନେ ସେ କିଛି ବିଚାର କରି କହୁଛି, ସେଥିରେ କିଛି ହେଇପାରେ, ନହେଲେ ବି କିଛି କ୍ଷତି ନାହିଁ, ସେଥିରେ ଲାଭ ହିଁ ଅଛି। କାହିଁକି ନା ଜଣେ ନିଜ ବିଷୟରେ କେବଳ ଚିନ୍ତା କରୁଛି, ତୁମେ କେବଳ ତୁମର ଭଜନ ବିଷୟରେ ଚିନ୍ତା କରୁଛ ଆଉ ତୁମର ଜୀବନ ବିଷୟରେ ଚିନ୍ତା କରୁଛ, ଆଉ ତୁମେ କ'ଣ ଚିନ୍ତା କରିପାରିବ? ମାନେ ଭକ୍ତ ତା ମୁଁ କେମିତି ଗୋଟେ ଭଲ ଭକ୍ତ ହେବି, ମୁଁ କେମିତି ପ୍ରଚାର କରିବି, ମୁଁ କେମିତି ପାଠ ପଢ଼ିବି, ମୁଁ କେମିତି ରହୁଛନ୍ତି, ତୁମେ ତୁମ ବିଷୟରେ କେବଳ ଚିନ୍ତା କରୁଛ, ତୁମେ ଆଉ ତୁମ ସଙ୍ଗୀ ବିଷୟରେ ବି ଚିନ୍ତା କରୁନୁ। ମୋ ସାଙ୍ଗରେ ଯିଏ ରହିଛି ତାର ସେ ଭକ୍ତି କରୁନି, ତାକୁ କେବେ ତୁମର ସେତିକି ବୁଦ୍ଧିବି ଆସିପାରିବନି, କାରଣ ତୁମେ ତୁମ ରାସ୍ତାରେ ଚାଲିଛ, ତୁମେ ଭଗବାନଙ୍କ ବିଷୟରେ 24 ଘଣ୍ଟା ପ୍ରଭୁଙ୍କର ଏଇଟା ଅସୁବିଧା ହେଉଛି, ଏଇଟା ତୁମେ ଚିନ୍ତା କରିପାରିବନି। ସେମାନେ ଯେଉଁମାନେ ଉନ୍ନତ ବୈଷ୍ଣବ ରହୁଛନ୍ତି, ଯେଉଁମାନେ ଗୁରୁ ବୈଷ୍ଣବ ରହୁଛନ୍ତି, ସେମାନଙ୍କର କ'ଣ ଗୋଟେ ଗୋଟେ କ'ଣ ଗୋଟେ କୁହନ୍ତି, ପର୍ସନାଲାଇଜ୍ ଗୋଟେ ସେଣ୍ଟ୍ରାଲାଇଜ୍, ପର୍ସନାଲାଇଜ୍ ଯେଉଁଟା କ'ଣ କୁହନ୍ତି, ବ୍ୟକ୍ତି ବିଶେଷ ଭାବରେ ଚଳିବାଟା ଇଜି, ବ୍ୟକ୍ତି ବିଶେଷ ଭାବରେ ତୁମେ ତୁମର କ'ଣ ରହିଦେଲ, ରୋଷେଇ କରିଦେଲ, ଠାକୁର ପୂଜା କରିଦେଲ, ତୁମର ଖାଇଦେଲ, ପିଇଦେଲ, ତୁମର କେତେବେଳେ ଉଠିଲ, କେତେବେଳେ ଚଳିଲ, ପ୍ରାୟ ସମସ୍ତେ ପର୍ସନାଲାଇଜ୍, ବ୍ୟକ୍ତି ବିଶେଷ ଭାବରେ ତାଙ୍କୁ ବଞ୍ଚିବା ପାଇଁ ଚାହାନ୍ତି। ମନ୍ଦିର ରହୁଛି ଯେଉଁଠୁ ରହୁଛି, ମୁଁ ମୋର ଭଲ ରହିବି, ମୋର ଶୋଇବାର ଅସୁବିଧା ହେବନି, ମୋର ଖାଇବାର ଅସୁବିଧା ହେବନି, ମୋର ପଢ଼ିବାର ଅସୁବିଧା ହେବନି, ସବୁ କ'ଣ ପର୍ସନାଲାଇଜ୍, ସେଣ୍ଟ୍ରାଲାଇଜ୍ ନୁହନ୍ତି ନା। ଏଇଟା ଗୋଟେ ଭଗବାନଙ୍କ ସେବା କ'ଣ ଗୋଟେ ପୁରା ଗ୍ରୁପ୍ ଦରକାର, ତୁମେ ପର୍ସନାଲାଇଜ୍, ସମସ୍ତେ ଏଠି ପର୍ସନାଲାଇଜ୍ ହେଇକି ରହୁଛନ୍ତି, केवल जे सेवक उच्च सेवक रहले गुरु रहले से कोन सेंट्रलाइज समुझिठो देखिया पुरा आज प्रसाद रा असुविधा हे गेला माने भक्त माने सेवा के जीवन डिस्टर्ब हो जाए आज भगवान के रोसे डेली गेला माने बार बार भोग लग पड़ी होनी सब सब जिन सेंट्रलाइज करे आज ये जिन असुविधा हो माने पूरा आश्रम सफरिंग हो तुम मोटर से जिन आछ तुम कह मो काम सरला मोर जब सरला मोर प्रश्न मो मुख मो धंधा रे मोर रही ଏଥିରେ ଜଣକୁ ଶୁଦ୍ଧ ହେବାକୁ ହେଲେ ଦୋଷରୁ ମୁକ୍ତ ହେବାକୁ ହେଲେ ତେଣୁ ସେ ଯେତେ ଅନୁସରଣ ପ୍ରିୟ ହବ କଥାଟାକୁ ମାନି ନେବ ସାଙ୍ଗେ ସାଙ୍ଗେ ତାର ତାର ଓବେଇଂ ନେଚର ଯୋଉଟା କଣ କୁହାଯିବ ଗ୍ରହଣ କରିବା ସବୁବେଳେ ଅନ୍ୟର ଆଦେଶକୁ ଗ୍ରହଣ କରିବା ଯୋଉ ଶକ୍ତିରେ ତାର ବଢିବ ଯେ ତୁମେ ଗ୍ରହଣ କରୁନ ମାନେ ତୁମେ କୌଣସି ଗୋଟେ ଜିନିଷକୁ ହେଜିଟେଟ୍ କରୁଛ ଗ୍ରହଣ କରିବା ପାଇଁ କରିବା ପାଇଁ ଦ୍ୱିଧା ପ୍ରକାଶ କରୁଛ ତା ଅର୍ଥ ତୁମେ ନିଜକୁ ବୁଦ୍ଧିମାନ ବୋଲି ଭାବୁଛ ଆଉ ସେଇ ବୁଦ୍ଧିଟା ତୁମେ ବୁଦ୍ଧିରେ ପରାସ୍ତ କରିବ ଦୁର୍ଯ୍ୟୋଧନର କ'ଣ ଅସୁବିଧା ଥିଲା ସେ ପ୍ରତି ଜିନିଷର ଜ୍ଞାନ କରୁଥିଲା ଅତି ଏକ୍ସପିରିଏନ୍ସ ଜୀବନରେ ଅତ୍ୟନ୍ତ କ'ଣ କୁହାଯିବ ମାନେ ଅନୁଭବ ସମ୍ପନ୍ନ ବ୍ୟକ୍ତିମାନେ ବିଦୁର ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ ନିଜ ବାପା ମା ସମସ୍ତେ ବୁଝାଉଥିଲେ କିନ୍ତୁ ସମସ୍ତେ ସେ କ'ଣ ମନେ କରୁଥିଲା ଏମାନେ ବୁଦ୍ଧିମାନ ନୁହନ୍ତି ମୁଁ ହେଉଛି ଇଣ୍ଟେଲିଜେଣ୍ଟ ସେଥିପାଇଁ ତାର ଶେଷରେ ପତନ ହେଲା ପତନର କାରଣ ହଉଛି ଏହା ପତନ ଜଣେ ଯେତେ ଉନ୍ନତି ଯାଇଥାଉ ସେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ କରୁନି ଭଗବାନଙ୍କ ଉପରେ ଭରସା କରୁନି ଭଗବାନ ପ୍ରାର୍ଥନା କରୁନି ଏବଂ ଅନ୍ୟମାନଙ୍କୁ ସବୁବେଳେ ହେୟ ମନେ କରୁଛି ଏବଂ ସେମାନେ ମୋ ଠାରୁ ହୀନ ତାଙ୍କର ବୁଦ୍ଧି ନାହିଁ ଜ୍ଞାନ ନାହିଁ ଏଭଳି ଭାବୁଛି ତାହେଲେ ସେ ଆଗକୁ ଯାଇପାରିବ ନାହିଁ ତାର ଯୋଉଦିନ ଯୋଉଦିନ ହେଲେ ପତନ ହେଇଯିବ ଏଇଟା କେବେ ଭକ୍ତି ପଥରେ ଗ୍ରହଣୀୟ ନୁହେଁ କାରଣ ଏ କଥାରେ ପଡିଛି ଯେ ବୈହନ୍ତ ବାୟମାନଶ୍ଚ ଯୋଉ ଖେଳା ଖେଳି ଚାଲିଛନ୍ତି ସମସ୍ତେ ବାହାନପୁର ନେଉଛନ୍ତି ବଳରାମ କୃଷ୍ଣ ପକ୍ଷ ମାନେ ସବୁ କଣ ହେଲେ ସବୁ ହାରିଗଲେ ତେଣୁ ସେ କାହା କାହାକୁ ଧରିକି ଯିବେ ବଳରାମ ପକ୍ଷ ଲୋକମାନଙ୍କୁ ବଳରାମ କୃଷ୍ଣ ପକ୍ଷରେ କିଏ ଥିଲେ ପ୍ରଣବାସୁର କୃଷ୍ଣ ପକ୍ଷରେ ଥିଲେ ତେଣୁ ସିଏ ଏତେ ଚାଲାକ ସିଏ ଚୁଜ୍ କଲେ ମୁଁ ବଳରାମକୁ ଦେଖ ମରଣ ଯିଏ ବୁଦ୍ଧିଆ ଲୋକ ସେ ମରଣକୁ ଡାକୁଛି ଆଚ୍ଛା ସେ ନିଜେ ବଳରାମକୁ ବହିକି ନଉଛି ଆଉ ସେ ଆସିଥିଲା ହିଁ ବଳରାମକୁ ନିହତ କରିବା ପାଇଁ ଆଉ ଭଗବାନ ବଳରାମ ବି ଜାଣନ୍ତି କିନ୍ତୁ ଆଚ୍ଛା ଯଦି ପ୍ରଶ୍ନ କରିବ ସେ ସମୟରେ କାହିଁକି ଜାଣିପାରିଲେନି ଇଏ ଅସୁର ବୋଲି ସେଠି ତାଙ୍କୁ ଦୌଡ଼ ବିଧା ପକେଇ ମାରିଦେଇଥାନ୍ତେ ଆକାଶ ଉଡ଼ିଆ କ'ଣ ଦରକାର ଆକାଶକୁ ନେବେ ଏତେ ବଡ଼ ରୂପ ସେ ପ୍ରକଟ କରିବେ ତାକୁ ବିଧା ପକେଇକି ମାରିବେ ଜାବଡ଼ା ମାରିକି ଏ କାମ କାହିଁକି କଲେ ସେ ସମୟରେ କାହିଁକି ତାଙ୍କର ନା ଭଗବାନ ଯେତେବେଳେ ଅନନୁସନ୍ଧାନ ଯୋଗମାୟା କ'ଣ କରନ୍ତି ଲୀଳା ସିଦ୍ଧି ସିଦ୍ଧାର୍ଥ ଲୀଳାକୁ ସିଦ୍ଧି କରିବା ପାଇଁ ସେ ଐଶ୍ୱର୍ଯ୍ୟରେ ଆବରଣ କରିଦିଅନ୍ତି ଏ ମାଧୁର୍ଯ୍ୟରେ ଆବରଣ କରିଦିଅନ୍ତି ଐଶ୍ୱର୍ଯ୍ୟଟାକୁ ପ୍ରକଟ କରନ୍ତି ନା ମୁଁ ଭଗବାନ ସର୍ବଜ୍ଞତା ଶକ୍ତିରେ ପ୍ରକଟ କରନ୍ତି ନା ଏସବୁ ବୃନ୍ଦାବନରେ ସବୁ ଭଗବାନଙ୍କ ଯୋଗମାୟ ଶକ୍ତିରେ ଚାଲେ ସେ ଯୋଗମାୟ ଶକ୍ତି ଭଗବାନ ଗୀତାରେ କହିଦେଲେ ନା ଯୋଗମାୟା ଗୋଟେ ଶକ୍ତି ଅଛି ତ ଗୀତାରୁ ଜାଣିଦେବ କ'ଣ କହିଲେ ନା ପ୍ରକାଶ ସର୍ବସ୍ୟ ଯୋଗମାୟା ସମାବୃତ ସମାବୃତ ଶବ୍ଦ ଲଗେ ମୁଁ ପ୍ରକାଶ ହୁଏନି କାହିଁ ପ୍ରକାଶ ହୁଏନି ସମାବୃତ ସମାବୃତ ମାନେ କ'ଣ ସମ୍ୟକ ଆବୃତ ଆବୃତ ନୁହେଁ ସମାବୃତ ଲାଗିଲେ ନା ସମ୍ୟକ ଆବୃତ ପୁରା ପୁରି ମୁଁ ଢାଙ୍କିକି ରହିଛି ସମ୍ୟକ ଆବୃତ ମୋତେ ଟିକେ ଦେଖି ତୁମେ ଚାହିଁଲେ ବି ଦେଖିପାରିବନି କେହି ବି ଜାଣିପାରିବ ଯୋଗମାୟା ଆବୃତ ହେଇକି ରହିଛି ଏଇ ଯୋଗମାୟା ଶକ୍ତି ଭଗବାନଙ୍କର ଇଚ୍ଛାକୁ ଜାଣନ୍ତି ଅଘଟନ ପ୍ରଘଟ ଅଘଟନ ସେ ଶକ୍ତି ସଘଟନକୁ ଅଘଟନ କରିବେ ଅଘଟନକୁ ସଘଟନ କରିବେ ଯୋଉଟା ନ ହବା କଥା କରିଦେବେ ଯୋଉଟା ହବା କଥା କରିବେ ସେ ଭଗବାନଙ୍କର ଶକ୍ତି ସେ ସେ ଲୀଳା ଲୀଳା ପୃଷ୍ଠକାରିଣୀ ସେ ଜାଣିଛନ୍ତି ଏଇ ସମୟରେ ଏଇଟା ଦରକାର ଏଇ ସମୟରେ ଏଇଟା ଦରକାର ଏଇ ସମୟରେ କୃଷ୍ଣ ଯେମିତି ଯେତେବେଳେ କାଳିଆ ଉପରେ ଡେଉଁଛନ୍ତି ଯୋଗମାୟା ଶକ୍ତି ମାନଙ୍କୁ ସବୁ ଶୋଇଦେଲେ ମୂର୍ଚ୍ଛିତ କରିଦେଲେ କାହିଁ ଯୋଗମାନେ ଜାଣନ୍ତି ଏମାନେ ଦେଖିବେ କାଳିଆ ଉପରେ କୃଷ୍ଣ ଏମିତି ଡେଉଁଛନ୍ତି କ'ଣ ହବ ପ୍ରାଣ ତ୍ୟାଗ କରିଦେ କୃଷ୍ଣ କହିବାକୁ ପଡ଼ିବନି ଯୋଗମାୟା ଶକ୍ତି ସବୁ କରନ୍ତି ଯେମିତି ଆମର ଯୋଗମାୟା ଶକ୍ତି କେମିତି ଯେମିତି ପ୍ରାଇମ ମିନିଷ୍ଟର ପିଓ ଅଛନ୍ତି ପ୍ରାଇମ ମିନିଷ୍ଟର ସର୍ଭେଣ୍ଟ ଅଛନ୍ତି ତାର ସିକ୍ୟୁରିଟି ଗାର୍ଡ ଅଛନ୍ତି ପ୍ରାଇମ ମିନିଷ୍ଟର କହୁନି ହେଇ ଆଗରେ ଚାଲରେ ଏଇ ଲୋକ ଆସିକି ମୋତେ ଛୁଇଁ ପକେଇବେ କ'ଣ ଖାଇବୁ କେଉଁଠି ସେ ଖାଇବେ କ'ଣ ଖାଇବେ କେଉଁଠି ଶୋଇବେ କେମିତି ଯିବେ ସେଟା କେମିତି ହେଇଥାଏ କେମିତି ସେଟା ହେଇଥାଏ ତାର ଯେଉଁ ମିନିଷ୍ଟ୍ରି ଅଛି, ପ୍ରାଇମ୍ ମିନିଷ୍ଟର ଯେଉଁ ସବୁ ତାଙ୍କର ଯେଉଁ ସେକ୍ରେଟାରୀ ସବୁ, ସେମାନେ ସବୁ ଯାହାକୁ ରଖିବେ ତାକୁ ସେଠୁ ନେଇ ଦେଇଥିବେ। ପ୍ରାଇମ୍ ମିନିଷ୍ଟର ଏହା ଖାଆନ୍ତି, ଏମିତି ଯାଆନ୍ତି, ଏମିତି ରୁହନ୍ତି, ଏମିତି ସେଠି ସେ କିଛି କହିବେ, ସେମାନେ ଜାଣିକି ସବୁ କାମ କରିଦେବେ, ତାଙ୍କୁ ଟ୍ରେନିଂ ଦିଆଯାଏ। ଯୋଗମାୟ ଶକ୍ତି ସେୟା, ପୂର୍ଣ୍ଣମାସ ଯୋଗମାୟ ଯେଉଁଛନ୍ତି ସେ ସେଇ ଶକ୍ତି। ତେଣୁ ବଳରାମଙ୍କୁ କାନ୍ଧେଇକି କିଏ ନେଉଛନ୍ତି? ପ୍ରଣମାସୁର। ଉବାଚ କୃଷ୍ଣ ଭଗବାନ ସୁଦାମା ଭଗବାନ ଶ୍ରୀଦାମାନ ଶ୍ରୀଦାମାନ ପରାଜିତମ ବୃଷଭଂ ଭଦ୍ରସେନ ସ୍ତ୍ରୁ ପ୍ରଳମ୍ବ ରୋହିଣୀ ସୁତ। ଭଗବାନ କୃଷ୍ଣ ପରାଜିତ ହେଇକି ଶ୍ରୀଦାମାକୁ କାନ୍ଧେଇକି ନେଉଛନ୍ତି। ଭଗବାନ ପରାଜିତ ହେଇଗଲେ, କୃଷ୍ଣ ଜାଣି ଭଗବାନ କାହିଁ ଜିତିଲେନି, କୃଷ୍ଣ କାହିଁ ସେ ସମୟରେ ଜିତିଲେନି? କୃଷ୍ଣ ଜାଣନ୍ତି ଆସିଛି କିଏ ପ୍ରଳମ୍ବ, କିନ୍ତୁ ମୁଁ ଜିତିଯିବି ତାର କିଛି ଲାଭ ହବନି। ଇଏ ଯେଉଁ ଉଦ୍ଦେଶ୍ୟରେ ଆସିଛି ବଳରାମଙ୍କୁ ମାରିବା ପାଇଁ, ୟାକୁ ଉଦ୍ଧାର ୟାର ଉଦ୍ଧାର ହେଇପାରିବେନି। ଜାଣିଶୁଣିକି ସେ ଦେବ ପ୍ରଭୁଙ୍କର ଇଚ୍ଛା, ଯେ ଜାଣିଶୁଣି ହାରିଗଲେ, ହାରିଗଲେ ମାନେ କୃଷ୍ଣ ବର୍ତ୍ତମାନ ସୁଦାମଙ୍କୁ କହୁଛନ୍ତି ଶ୍ରୀଦାମା। ଆଉ ଭଦ୍ରସେନ ବୃଷଭ ବୋଲି ଜଣେ ସଖା ଥିଲେ, ଭଦ୍ରସେନ ଯିଏ କୃଷ୍ଣଙ୍କର ସଖା, ସିଏ ବୃଷଭକୁ ବଳରାମଙ୍କ ସଖାକୁ କହୁଛନ୍ତି। ଏବଂ ପ୍ରଳମ୍ବାସୁର ବଳଦେବଙ୍କୁ ବହନ କରେ, ପ୍ରଳମ୍ବ ରୋହିଣୀ ସୁତ। କୃଷ୍ଣଙ୍କର ଯେଉଁ ସଖା ଥିଲେ କିଏ? ଭଦ୍ରସେନ, ସେ ବୃଷଭଙ୍କୁ, ଆଉ କୃଷ୍ଣ ସୁଦାମ କାନ୍ଧରେ ବୋହିକି ନେଇକି ଯିବେ। ହାରିଗଲେ, ହାରିଗଲେ କାନ୍ଧରେ ବୋହିକି ନେଇକି ସେ ବଟ ପାଖରେ ପହଞ୍ଚିବେ। ଗାରେଣ୍ଟି ଛୁଆମାନେ ଗାରେଣ୍ଟି ଦିଅନ୍ତିନି, ମୋତେ କାନ୍ଧରେ ବୋହିବେ ସେଠି ନେଇକି ପହଞ୍ଚ। ଏଇଭଳି କରୁଛନ୍ତି ଅଭିଷୟମାନ୍ୟମାନ କୃଷ୍ଣ ଦାନବ ପୁଙ୍ଗବ ବହନ୍ଦ୍ରୁତରମ ପ୍ରାଗାତ ଅବରୋହଣ ତରମ କୃଷ୍ଣ ଅଭିଷୟମାନ୍ୟମାନ ଅତଏବ ରାମ ହର୍ତ୍ତୁ ରାମ ହର୍ତ୍ତୁ ମନଃ କୃଷ୍ଣ ପକ୍ଷ ଅବୁଦିତ ଭାବ। ପ୍ରଥମରୁ ସେ କୃଷ୍ଣ ପକ୍ଷ ହବାର କାରଣ ଥିଲା ଅଭିଷୟ ମନ୍ୟମାନ, କୃଷ୍ଣ କେବେ ହେଲେ ପରାଜିତ କରିହବ ନାହିଁ ଜାଣିଥିବ। କମସେ କମ ଅସୁର ମାନଙ୍କର ଏତିକି ଗୋଟେ ବୁଦ୍ଧି ଥିଲା ଯେ କୃଷ୍ଣ ହଉଛନ୍ତି ବହୁତ ପରାକ୍ରମୀ। ଅସୁର ମାନଙ୍କ ସାଇଡ୍ରୁ ଗୋଟେ ଏଇଟା ବି ବିଚାର କରିବାକୁ ପଡିବ। ତଥାପି ଚେଷ୍ଟା କରୁଥିଲେ କୋଉ ବାଟ ଭାବରେ, କେମିତି ଯେମିତି ହିରଣ୍ୟକଶିପୁ ପ୍ରଭୁଚନ୍ଦ୍ର ଦେଲାବେଳେ କହୁଛି ନା ବିଷ୍ଣୁ ଭଲ ଲୋକ, ସେ ନିରପେକ୍ଷ ଲୋକ, କିନ୍ତୁ ଆଜିକାଲି ଏଇ ଦେବତା ଇନ୍ଦ୍ରା ଦେବତାମାନେ ପୂଜା ଫୁଜା କରି ତାକୁ ସାଇଡ଼କି ନେଇଗଲେ, ତାଙ୍କ ସାଇଡ଼କି ନେଇଗଲେ, ସେ ଗୋଟେ ତାଙ୍କୁ ସପୋର୍ଟ କରୁଛନ୍ତି, ସେ ନିରପେକ୍ଷ ଲୋକ। ଅସୁରମାନଙ୍କର ଜ୍ଞାନ ଅଛି, କିନ୍ତୁ ତୁମର ସମସ୍ତ ପ୍ରକାର ଜ୍ଞାନକୁ ଗୋଟିଏ ଜିନିଷ ନଷ୍ଟ କରିଦିଏ, ସ୍ୱାର୍ଥ। ସ୍ୱାର୍ଥରେ ଯାହାର ଚିତ୍ତ ରଞ୍ଜିତ ହେଇଗଲା, ନିଜ ସବୁବେଳେ ମୁଁ କହୁଥିଲି ପର୍ସନାଲାଇଜ୍ ଆଉ ଗୋଟେ ସେଣ୍ଟ୍ରାଲାଇଜ୍, ଯେ ଅନ୍ୟମାନଙ୍କ କଥା ବୁଝୁନି। ପ୍ରସାଦ ରହିଛି ଜଣେ, ଯେମିତି ସାଧାରଣ କଥା ଗୋଟେ ପ୍ରସାଦ ରହିଛି, ଜଣେ ଗଲା ତାର ଫଟକି ମାରିଦେଲା, ତାର ଯଦି ଦରକାର ଭଲ ସବୁଜି, ତାର ପୋଟଳ ସବୁଜି, ପନିର ସବୁଜି, ତାର ତାର ଖାଇଦେଲା ଜାଗା, ସେ କେବେ ପଚାରିଲାନି ଯେ କେତେ ଜଣ ଭକ୍ତ ଅଛନ୍ତି, କେତେ ଜଣ ଖାଇସାରିଛନ୍ତି, ତାର ଏତିକି ବିବେକ ଆସୁନି, ତାହେଲେ ସେ ପର୍ସନାଲାଇଜ୍ ହେଇଗଲା, ସେଣ୍ଟ୍ରାଲାଇଜ୍ ହୋଇପାରିଲାନି। କେନ୍ଦ୍ର, ଆରେ କେତେ ଜଣ ଭକ୍ତ ଅଛନ୍ତି, ମୁଁ ଏଇଟା କରିଦେବି ତାହେଲେ ଅଲଗା ଭକ୍ତମାନେ ଅସୁବିଧାରେ ପଡ଼ିବେ ନା? ଗୋଟେ ଚେତନା, ଏଇଟା ଗୋଟେ ଚେତନାର ସ୍ତର। ସ୍ୱାର୍ଥ ଅଭିନିବେଶ ଭକ୍ତି ଜୀବନରେ, ସ୍ୱାର୍ଥ ଅଭିନିବେଶ ରହିଲେ ଆଉ ଭକ୍ତି ଜୀବନରେ ଆମର ଗୋଟିଏ ସ୍ୱାର୍ଥ କୋଉଟା? ପରମାର୍ଥ ହେଉଛି ଆମର ସ୍ୱାର୍ଥ, ଆମର ଆଉ ସ୍ୱାର୍ଥ କିଛି ନାହିଁ, ପରମାର୍ଥ ହେଉଛି ଆମର ସ୍ୱାର୍ଥ। କେମିତି ମୋର ଭକ୍ତିଟା ହବ, ବୈଷ୍ଣବ ସେବା, ଗୁରୁଙ୍କର ସେବା, ନାମ ସେବା, ଭାଗବତ ସେବା, କେମିତି ମୋର ପରମାର୍ଥଟା ହବ, ଏଇଟା ହେଉଛି ଆମର ଗୋଟିଏ ସ୍ୱାର୍ଥ। ଭଲରେ ରହିବା, ଭଲରେ ଭଲରେ ଖାଇବା, ଭଲରେ ରହିବା, ଚିନ୍ତା ମୁକ୍ତ ହେବା ପାଇଁ ଆମେ ଦୁନିଆରୁ ଆସିନି। ଏଇଟା ପ୍ରଥମ ଅବସ୍ଥାରେ ଯେ ଆସିଥାଏ, ସେ ଘର ଛାଡ଼ିତେ କ'ଣ ସଂସାରରେ କିଏ କରିବ, ସ୍ତ୍ରୀ ଛୁଆ ପିଲା ଇଏ କରିବ, ଆରାମ ଲୋକ ଏଇଆ କହୁନା ଆରାମ ଯାଏ ମଠରେ ରହି। ଏଇ ଉଦ୍ଦେଶ୍ୟରେ ବଟବାସ ଯେଉଁମାନେ କରନ୍ତି, ପ୍ରାୟ ସଂସାରଟା ବହୁତ କଷ୍ଟମୟ, ଭଗବାନ ପାଇବା ଉଦ୍ଦେଶ୍ୟରେ କ'ଣ କାହାର ଗୋଟେ ଲାଳସା ହେଇକି ଆସିଛି ନା କ'ଣ? ଏତେ ଲାଳସା ଆମର ସବୁ ନାହିଁ ନା, ସଂସାର କଷ୍ଟଟା ଜାଣିପାରିଲେ ଅନୁଭବ କଲେ କିଏ ଧନ୍ଦାର ପୋଷେ ବରଂ ଠାକୁର ଡାକିଲେ ଟିକେ ଲାଭ। କିନ୍ତୁ ଭଗବାନଙ୍କୁ ଯେଉଁ ପାଇବାଟା, ଭଗବାନଙ୍କ ସେବାଟା ଯେ ସଂସାର ଠାରୁ 100 ଗୁଣ ଦାୟିତ୍ୱ, ଏଇଟା ତୁମେ ପର୍ସନାଲାଇଜ୍ ହେଇଥିଲେ ଜାଣିପାରିବେ। ଭଗବାନଙ୍କୁ ଯେଉଁ ସୁଖୀ ସୁଖ ଦେବା, ଭଗବାନଙ୍କର ଯେଉଁ ଦାୟିତ୍ୱ ନେବା, ଭକ୍ତଙ୍କର ଦାୟିତ୍ୱ ନେବା, ଏଇଟା କେତେ ଗୋଟେ ଦାୟିତ୍ୱ। ଗୋଟେ ପରିବାର 100ଟା ପରିବାର ଚଳେଇବା ଯା ଭଗବାନଙ୍କର, ଗୋଟେ ମନ୍ଦିର ଚଳେଇବା ସେ, କାରଣ ତୁମେ କାହାର କାହାର ସେବା କରୁଛ? ଭଗବାନଙ୍କର, ଯାହାଙ୍କ ସେବା ଲକ୍ଷ୍ମୀ କରନ୍ତି। କିନ୍ତୁ ପ୍ରାଥମିକ ଅବସ୍ଥାରେ କେଉଁ ସ୍ଥିତି ଥାଏ? ସବୁବେଳେ ସ୍ୱାର୍ଥ, ମୋ ମୋରଟା ହୁଏ ଆମେ ଆମେ ଏଣ୍ଡ ଅଫ୍ ମାଚ୍ୟୁର୍ଡ ଯାକ ଯେ ଆମର ପରିପକ୍ୱ ଅବସ୍ଥା ଆସିନି ଭକ୍ତିରେ। ଆଉ ପରିପକ୍ୱ ଅବସ୍ଥାରେ ତୁମ ବୁଦ୍ଧି ଦ୍ୱାରା ଆସିପାରିବେ, ତୁମେ ଯେତେ ସମର୍ପିତ ହବ, ଯେମିତି ସେବା କରିବ, ତୁମକୁ ସେ ପିଓର ଇଣ୍ଟେଲିଜେନ୍ସଟା ମିଳିବ। କହିକି କାହା କରିପାରିବେନି, ଏଟା କହିବ ଅକୁହା ପାଠ। ସେଥିପାଇଁ ଯେଉଁ କୁହନ୍ତି ନାଇଁ ଅଲଗା ହବଟା, ଯେଉଁ ଅସୁ କୁହନ୍ତି ଏଟା ଅକୁହା ପାଠ, ଏଟା କହିହବନି। ତାଙ୍କ ହିସାବରେ ସେଟା ଠିକ କାହିଁ କାହିଁ ଠିକ? ସେ ଯେଉଁ ବ୍ରହ୍ମକୁ ଧ୍ୟାନ କରୁଛନ୍ତି, ସେ ଯେଉଁ ବ୍ରହ୍ମଙ୍କର ଯେଉଁ ରିଏଲାଇଜେସନ, ସେ ଯେଉଁ ଜ୍ୟୋତି ଟିକେ ଦେଖୁଛନ୍ତି ଯାହାକୁ, ସେଟା କହିବ କ'ଣ କାହା ପାଖରେ? ତୁମେ ଧ୍ୟାନ କରିବ, ତୁମେ ଭକ୍ତିପତ୍ର କ'ଣ, ତୁମକୁ ଗୋଟେ ଗାଇଡ଼ଲାଇନ୍ସ ଦିଆହେଉଛି, କିନ୍ତୁ ରିଏଲାଇଜେସନ୍, ତୁମର ନିଜ ରିଏଲାଇଜେସନ୍, ତୁମର ସମର୍ପଣ ହିସାବରେ ତୁମକୁ ମିଳିବ। ତୁମେ କହିପାରିବନି ଯେ ସବୁକିଛି ଗୁରୁ ଦେଇଦେବେ ବୋଲି, ନାଇଁ ନାଇଁ। ପ୍ରଭୁ ମହାରାଜ କୁହନ୍ତି ଗୁରୁ କେବଳ ହିଣ୍ଟସ୍ ଦେବେ, କ୍ୟାରି ଆଉଟ୍ କରିବା ସେଟା ତୁମର ରେସ୍ପନ୍ସିବିଲ। ଗୁରୁ କେବଳ ହିଣ୍ଟସ୍ ଦେଇଦେବେ, ଏଇଟା କର, ଏଇଟା କର, ଏଇଟା କର, ଆ ରେସ୍ପନ୍ସିବିଲ ତୁମର, ଦାୟିତ୍ୱଟା ତୁମର, ତୁମେ ନିଭେଇବ। କାହିଁକି? ତୁମର ତୁମର ପାତ୍ରତା ହିସାବରେ ତୁମକୁ ଏକ୍ସପିରିଏନ୍ସ ନେବାକୁ ପଡ଼ିବ। ଅନୁଭବ ନକଲେ ତୁମେ ରାସ୍ତାରେ ବଞ୍ଚିପାରିବନି, ତୁମର ଏକ୍ସପିରିଏନ୍ସ ନ ଆସିଲେ ଆଗକୁ ବଢ଼ିବ କି? ଭରସା କେମିତି? ଯାହାର ଯେତେ ଅନୁଭବ କମ୍, ତାର ସହିତ ବିଶ୍ୱାସ କମ୍। ଏ ସଂସାର ଲୋକ ତ କହିଲେ ପ୍ରଧାନମନ୍ତ୍ରୀ ପଚାର କ'ଣ କହିଲା, କହିଲେ ରବିବାର ଦିନ କ'ଣ କେଉଁଦିନ ଗୋଟେ ବନ୍ଦ କରିଦେବ, ତାଙ୍କର ତାଙ୍କର କ'ଣ ବିଶ୍ୱାସ ଅଛି ଯେ ଭଗବାନ ଯେ ଚାହିଁବେ? ତୁମେ କ'ଣ ବନ୍ଦ କରିଦେଲେ କ'ଣ ସଂସାରଟା, ଯେତିକି ଲୋକ ମରିବା କଥା ସେଥିରେ କ'ଣ କ'ଣ ହେଇଯାଇଛନ୍ତି, ସେଟା ଆଲର୍ଟେଡ୍ ହେଇ, ଯେତିକି ଲୋକ ସଫରିଂ ହେବେ, ଏଇଟା କର୍ମ ହିସାର ଆସୁଛି ନା, ସେଟା ହବ। ସେମାନେ ତାଙ୍କର ପ୍ରକୃଷ ନେଉଛନ୍ତି ବା ତାଙ୍କର ଭୌତିକ ସ୍ତର ବୁଦ୍ଧି ସ୍ତରରେ ତାଙ୍କର ବୁଦ୍ଧି ବିଚାର ନେଇକି ଏଟାକୁ ସେ ଗୋଟେ କରୁଛନ୍ତି, ତାଙ୍କ ସ୍ଥିତି ହିସାବରେ ସେ କରିବେ, ତାଙ୍କ ଏକ୍ସପିରିଏନ୍ସ, ତାଙ୍କ ଅନୁଭବ ହିସାବରେ ସେଇଟା କରୁଛନ୍ତି। ଏଇଟା ଚାଇନା ଏଇଟା ଅନୁଭବ କରିଛି, ଆମେରିକା ଏଇଟା ଅନୁଭବ କରିଛି, ଇଟାଲୀ ଏଇଟା ଅନୁଭବ କରିଛି, ଆମେ ବି ଏଇଭଳିଆ ଅନୁଭବ ତାଙ୍କ ଏକ୍ସପିରିଏନ୍ସ ସେ କରୁଛନ୍ତି। ଭକ୍ତି ଜୀବନରେ ନିଜର ଏକ୍ସପିରିଏନ୍ସ ଅନୁଭବଟା ବହୁତ ବଡ଼ କାମ କାର୍ଯ୍ୟ ଦିଏ। ଆଉ ଅନୁଭବଟା ତୁମେ ସେୟାର କିଏ କେବଳ ସାଧୁଗୁରୁ କ'ଣ କରିବେ, ତୁମକୁ ସେୟାର କରିବେ। କ'ଣ କହୁଛି ସେୟାର ମାନେ କ'ଣ, ସେ ଅନୁଭବଟାକୁ ଜଣେଇବେ ତୁମକୁ, ତାଙ୍କ ଅନୁଭବଟାକୁ ପ୍ରକାଶ କରିବେ। ଏଇଟା ହେଉଛି ମୋ ଜୀବନର ଅନୁଭବ, ଏଇଟା ସୁଖଦେବଙ୍କର ଅନୁଭବ, ଏଇଟା ପରୀକ୍ଷିତଙ୍କର ଅନୁଭବ, ଏଇଟା ଧ୍ରୁବଙ୍କର ଅନୁଭବ। କିନ୍ତୁ ତୁମେ ଯେଉଁ ସେ ସେୟାର ତୁମକୁ କରାଗଲା, କିନ୍ତୁ କ'ଣ ତୁମେ କ'ଣ ଫେସବୁକ୍ରେ ନା କ'ଣ ଗୋଟେ ସେୟାର କରିଦେଉଛ ମେସେଜ୍ଟା, ସେଟା ମେସେଜ୍ଟା ଯାଉଛି, ତୁମେ ମେସେଜ୍ଟା ଅଛି, ତାର ଏକାଉଣ୍ଟ ଥିଲେ ସେଠିକି ଯିବ ନା, ତାର ଯିବନି ନା, ତାର ଏକାଉଣ୍ଟ ଦେଉଛି, ପଇସା ପେ କରୁଛି, ତାପରେ ତାଙ୍କ ମେସେଜ୍ଟା ପହଞ୍ଚ। ସେଟା ସାଧୁଗୁରୁ ଦେଲେ ବି ତୁମର ଯଦି ସେଇ ସମର୍ପଣ ତ୍ୟାଗ ଏଗୁଡ଼ା ନଥିବ, ତୁମକୁ କିଛି ଅନୁଭବ ଗୁଡ଼ାକ ଆସିବନି, ତୁମର ପର୍ସନାଲ ଜିନିଷ। ପ୍ରାଥମିକ ଅବସ୍ଥାରେ ଏଇଟା ବହୁତ କଷ୍ଟ ହୁଏ ଅନୁଭବ କରିବା, ଗୋଟେ ଅନୁଭବ ନକଲେ ତୁମେ ଆଗକୁ ବଢ଼ିବାଟା ହିଁ କଷ୍ଟ ହେଇଯିବ। କାହିଁକି ସବୁବେଳେ ସ୍ୱାର୍ଥ, ଯେମିତି ଅସୁରଟା ଅସୁର ଅସୁରଙ୍କର ବୁଦ୍ଧି ଗୁଡ଼ା ସବୁ ସେ ପ୍ରବ ଅସୁର, ତୁମେ ଏତେ ବଡ଼ କୃଷ୍ଣଙ୍କୁ କିଭଳି ବଧ କରିବ, କୃଷ୍ଣ ପକ୍ଷ ଜାଣିଶୁଣିକି, ଏ ସରି, କୃଷ୍ଣ ଅବିଷୟ ମନ୍ୟମାନ, କୃଷ୍ଣ ଅବିଷୟ ମନ୍ୟମାନ କୃଷ୍ଣ, କୃଷ୍ଣଙ୍କୁ ପାରିବାଟା ବଡ଼ କଷ୍ଟ, ଜାଣିକି ବଳରାମକୁ ବଧ କରିବା ପାଇଁ ସେ ପ୍ରଥମ ପ୍ରଚ୍ଛନ୍ନ ଭାବରେ ଗୋପ ବେଶରେ ଆସିଛନ୍ତି, ଯେଉଁ ଗୋପ ସେଦିନ ଆସିନଥିଲି, ଆସି କୃଷ୍ଣ ପକ୍ଷରେ ରହି ସ୍ୱାର୍ଥ ଭାବନା, ଯେଉଁମାନଙ୍କର ପରାର୍ଥ, ଯେଉଁମାନଙ୍କ ଯେଉଁମାନେ ପରାର୍ଥ ସେ ବି ନୁହନ୍ତି, ସେମାନେ ଭକ୍ତି ପଥରେ ପଛେଇ ଯାଆନ୍ତି। ମୋର କଥା ମୁଁ ଖାଇବି, ମୁଁ ରହିବି, ମୋର ଏଇ ଜିନିଷ ଅସୁବିଧା ହେବନି, ମୋର ଏଇଟା ହେବନି, ସେମାନେ ସବୁବେଳେ ମୁଁ ମୋର ଭିତରେ ରହିଯା, ସେମାନେ ଭଗବାନ ଭଗବାନଙ୍କର ହୃଦୟ ଭିତରେ କେବେ ପ୍ରବେଶ କରିପାରିବେ, ଭଗବାନ ତାଙ୍କୁ ତାଙ୍କୁ କେବେ ଆକର୍ଷଣ କରିବେନି। ସବୁ ଜୀବ କାହାର, ଭଗବାନଙ୍କର, ତୁମେ ତୁମ କଥାରେ ଚିନ୍ତା କରିଦେଉଛ, ଆଉ କାହା କଥା ବି ଚିନ୍ତା କରୁନି, ଭଗବାନ କେବେ ଖୁସି ହେବେ। ପ୍ରାର୍ଥ ଏକାନ୍ତ ଜୀବି ନା, ଭଗବାନ ସେ ବୃକ୍ଷକୁ ଦେଖେଇ କହୁଛନ୍ତି, ଭଗବାନ ତ ବୃକ୍ଷକୁ ଦେଖେଇଲେ ବୃନ୍ଦାବନରେ, ବୃନ୍ଦାବନରେ ବୃକ୍ଷର ପ୍ରଶଂସା ଭଗବାନ କରୁଛନ୍ତି, ନିଜର ପ୍ରଶଂସା କଲେ, ମନୁଷ୍ୟର ପ୍ରଶଂସା କଲେ, ବୃନ୍ଦାବନରେ ବୃକ୍ଷକୁ ଦେଖି ଭଗବାନ କହୁଛନ୍ତି, ହେ ସୁଦାମା, ହେ ସଖା, ହେ ଗୋପ, ଦେଖ ଏ ବୃକ୍ଷ, ଏମାନଙ୍କ ଜୀବନ ହେଉଛି ପରାର୍ଥ ସେବିନ, ଏକା କେବଳ ପର ପାଇଁ ସେମାନେ ବଞ୍ଚିଛନ୍ତି। ମଣି ଏ ଜଗତରେ ସବୁ ଲୋକ ପର ପାଇଁ ବଞ୍ଚିଛନ୍ତି, ପ୍ରାୟ ଜୀବ ସବୁ ପର ପାଇଁ ବଞ୍ଚିଛନ୍ତି, କେବଳ ମଣିଷ ଗୋଟେ ଲୋକ ସେ କ'ଣ କରୁଛି, ସେ ନିଜ ଭାଇ, ମୋ ବ୍ୟାଙ୍କ ବାଲାନ୍ସ ରଖିବି, ମୁଁ ଭଲରେ ରହିବି, ମୁଁ ଖାଇବି ଭଲ, ଏ ମନୁଷ୍ୟ ବୋଲି ପରାର୍ଥ ଏକାନ୍ତ ଜୀବି ନା ଭଗବାନ କହୁଛୁ। ଦେଖ ଏଇ ବୃକ୍ଷମାନେ କେମିତି ଖରା ସହ୍ୟନ୍ତ ବାହାରିଅନ୍ତ, ଗ୍ରୀଷ୍ମ ଶୋଉଛନ୍ତି, ବର୍ଷା ଶୋଉଛନ୍ତି, କ'ଣ କରୁଛନ୍ତି, ସବୁ ସହିକି ଅନ୍ୟକୁ ବାରଣ କରୁଛନ୍ତି। ଏତେ ଖରା ସହିତ ପଛକୁ ପଳେଇଯିବୁ ତା ତଳେ ବସି ସେ କହିବ କି ତୁ କାହିଁକି ଆସିଲୁ, ମୁଁ ଖରା ଶୁଣୁଛି ତୁ କ'ଣ ମୋ ଛାଇ ନବୁ, ମନା କରିବ। ତା ଜୀବନ କେବଳ କର୍ମ ସାଧୁ। ଭଗବାନ ପ୍ରବଚନ କରୁଛନ୍ତି ସଖାମାନଙ୍କୁ, ବୃକ୍ଷର ପ୍ରଶଂସା କରୁଛନ୍ତି, ପରାର୍ଥ ଜୀବି ନା। ଆମର ଜୀବନ କେବଳ ହେଇନି ଯେ ଆମେ କେବଳ ଏପାଇଁ ପ୍ରଚାର ଯେଉଁ କରାଯାଉଛି ଆକ୍ଚୁଆଲି ଗୋଟେ ସେଇଟା ଭୌତିକ ଉଦ୍ଦେଶ୍ୟରେ କରାଯାଏ ନା, ଏଇ ଉଦ୍ଦେଶ୍ୟରେ ଗୋଟେ ଜୀବକୁ କେମିତି ଆମେ ସାହାଯ୍ୟ କରିବା। ତୁମେ ଗୋଟେ ଜୀବକୁ ସାହାଯ୍ୟ କରିବା ପୂର୍ବରୁ ତୁମର ଯେମିତି ବୃକ୍ଷ ସେ କ'ଣ ଦୃଢ଼ ଷ୍ଟ୍ରଙ୍ଗ ଅଛି, ସେ ସେଲ୍ଟର ଦେଇପାରିବ, ସେମାନେ ତୁମକୁ ନିଜର ସମର୍ପଣ ତ୍ୟାଗ ହିସାବରେ ତୁମେ ଅନ୍ୟର ଉପକାର କରିବାକୁ ଚେଷ୍ଟା କରିବ। ସେ ସ୍ଥିତି ହିସାବରେ ଅନ୍ୟର ଉପକାର କରିବା ହିଁ ଦରକାର। ଏଥିପାଇଁ ପ୍ରଚାର ମୁଁ ଭଗବାନ ଭଲ ପାଆନ୍ତି ପ୍ରଚାର ଜିନିଷକୁ, କୌଣସି ଭୌତିକ ଉଦ୍ଦେଶ୍ୟ ସେଥିରେ ରହିବା ଉଚିତ ନାହିଁ। କେମିତି ସେ ଜୀବନ ଉପକାର ହଉ ସେ ଭଗବାନଙ୍କୁ ପ୍ରଚାର କରୁ। ତୁମର ତ ଏଇ ମାନସିକ ଭାବନାଟା ନାହିଁ, ତୁମେ କିଛି ପାଇବା ପାଇଁ କିଛି ପ୍ରଚାର କରୁଛ, ସେଇଟା ତୁମ ପାଇଁ ଲାଭ ନୁହେଁ, ଲାଭଦାୟକ ନୁହେଁ, କିନ୍ତୁ ଯାହାକୁ ପ୍ରିଚିଂ କଲ ତା ପାଇଁ ବି ଲାଭଦାୟକ ହବନି। କାରଣ ତୁମେ ତାକୁ ତୁମେ ସ୍ୱାର୍ଥ ରଞ୍ଜିତ ହେଇ କିଛି କାମ କରୁଛ। ଭଗବାନ ଅଛନ୍ତି ନା, ସେ ଭକ୍ତ ଅସୁବିଧାରେ ପଡ଼ିଯିବ ଭବିଷ୍ୟତରେ, ତ କିଏ ଗାଇଡ଼ କରିବ, କ'ଣ କରିବ। ଆମ ଅନ୍ତରରେ ସବୁବେଳେ ଏ ଗୋଟିଏ ଭାବନା ରହିବା ଦରକାର, ପରାର୍ଥ ଏକାନ୍ତ ଜୀବିତ। ବୃକ୍ଷମାନଙ୍କର କଥାରେ ଭଗବାନ କହୁଛନ୍ତି, ଏଇ ଅସୁରମାନଙ୍କ ଭଳି କେବେ ସ୍ୱାର୍ଥପର ଭାବନା ରଖିବା ଉଚିତ ନାହିଁ। କାରଣ ଜୀବନ ସବୁବେଳେ କେବଳ ଅନ୍ୟ ପାଇଁ ଅନ୍ୟକୁ ଗୋଟିଏ କଷ୍ଟ ଦେଇକି ନିଜେ ସୁଖରେ ରହିବା। ପ୍ରଭାସରେ ଯେତେବେଳେ ଏମିତି ନଉଛନ୍ତି, ବହନ ଦ୍ରୁତତାର ପ୍ରାଗ ଆରୋହଣ କପରମ, ଆଉ ବଳରାମକୁ କାନ୍ଧରେ ବସି କ'ଣ କ'ଣ କଲେ, ପରମ ଦ୍ରୁତ ଭାଗରେ ପୁରା ଧାନିଗା ଧାନିଗା ଆଗକୁ ନେଇ ପଳେଇଲା। ଅବରୋହ୍ୟ ଅସ୍ମିନୀତି ଅବରୋହଣ ମର୍ଯ୍ୟାଦା ସ୍ଥଳ ସ୍ଥଳ କୃଷ୍ଣ ଦୃଷ୍ଟି ମଞ୍ଚନାର୍ଥମ ତତ୍ ପରମ ଅପି ପ୍ରାଗାତ। ଆଚ୍ଛା, ତାଙ୍କ ମର୍ଯ୍ୟାଦା ସ୍ଥଳ ଥିଲା, ମର୍ଯ୍ୟାଦା ସ୍ଥଳ ମାନେ କ'ଣ, ଗାର ମାଡ଼ ଦେଇଥିଲେ ଏଇଠି ଏତେ ବାଟ ପର୍ଯ୍ୟନ୍ତ ଯିବ, କିନ୍ତୁ ସେ କ'ଣ କଲା, ତାକୁ କ୍ରସ୍ କରିକି ଭଣ୍ଡାରି ପଣ୍ଡ କ୍ରସ୍ କରିକି ଆଗକୁ ପୁରା ଦ୍ରୁତ ବେଗରେ ଧରିକି ପଳେଇଲା। ଯେଉଁ ଚକ୍ରବର୍ତ୍ତୀ ଲେଖୁଛନ୍ତି, ଆଚ୍ଛା ଆଗକୁ କାହିଁ ପଳେଇଗଲା ନା, କୃଷ୍ଣ ଦୃଷ୍ଟି ମଞ୍ଚନାର୍ଥମ, କୃଷ୍ଣ କିଭଳି ମୋତେ ତାଙ୍କ ଦୃଷ୍ଟିଟା ମୋ ଆଗରେ ନ ପଡ଼ୁ, କୃଷ୍ଣଙ୍କ ଦୃଷ୍ଟିଟା ମୋ ଉପରେ ନ ପଡ଼ୁ, କାରଣ କୃଷ୍ଣଙ୍କ ଆଗରେ ମାୟା କେବେ କପଟ କେବେ ରହିବେ। କୃଷ୍ଣ ତେଣୁ ସେ କୃଷ୍ଣଙ୍କୁ ବଞ୍ଚନା କରିକି ଧରିଲା କ'ଣ, ବଳରାମ କାନ୍ଧରେ ଧରିକି ପୁରା ଧାଇ ଧାଇକି ଗଲା। ତମୋଦ୍ବହନ୍ ଧରଣି ଧରେନ୍ଦ୍ର ଗୌରବମ୍ ମହାସୁରମ୍ ବିଗତ ରୟୋ ନିଜ ବପୁ ସ୍ୱାସ୍ଥିତ ପୁରଟ ପରିଚ୍ଛଦ ବଭୁ ତଡ଼ି 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 ଦ୍ୟୁମାନ ଡୁପତି ପତି ବାଡ଼ି ପତି ବାଡ଼ି ବାମ୍ବୁଦ ପର୍ବତ ତତ୍ ଉଦ୍ବହମ୍ ଧରଣୀ ଧରେନ୍ଦ୍ର ଗୌରବମ୍। ଯେ ଧରଣୀକି ଧରିଛନ୍ତି କିଏ, ବଳରାମ, ଶେଷରୁ ଶେଷ ଉପରେ ଧରଣୀ ଧରେନ୍ଦ୍ର ଗୌରବ। ଆଚ୍ଛା, ଧରଣୀ ଧରେନ୍ଦ୍ର ଗୌରବ ଏଠି କହୁଛୁ ପର୍ବତ, ପର୍ବତ ଭଳି କାହାକୁ କହୁଛନ୍ତି, ବଳରାମକୁ କହୁଛନ୍ତି। ଆଉ ସେ ଦ୍ୱିତୀୟ ଅର୍ଥ ବି ଏନା, ଧରଣୀକି ଧରିଛନ୍ତି କିଏ, ଭଗବାନ ବଳରାମ ଶେଷ ତାଙ୍କର ଅଂଶ। ସିଏ ଜାଣିଥିଲେ ଯେ ବର୍ତ୍ତମାନ ମର୍ଯ୍ୟାଦା ସ୍ଥଳକୁ ବା ଯେଉଁଠି ଆମର ଚିହ୍ନ ଥିଲା ସେ ଚିହ୍ନକୁ ଧରିକି ଆଗକୁ ପଳାଉଛନ୍ତି। ବଳରାମ ଜାଣିଦେଲେ, ବଳରାମ ଜାଣିଦେଲେ ସେ ବେଶୀ କ'ଣ କଲେ, ପର୍ବତ ପରିମାଣର ଭାର କାହା ଉପରେ ଲଦିଲେ, ସେ କାନ୍ଦର ହଉଛି ତା କାନ୍ଥ ଉପରେ ନଦିଲେ। ତତ୍ ଉତ୍କଟ ଉତ୍କଟ ବଲୟତେ ଏବ ବହନ ଯତ ଉଦ୍ଧରଣୀ ଧରେନ୍ଦ୍ର ସୁମେରୁ ତତ୍ବତ ଗୌରବମ ଯଶ୍ୟ ତତ୍। ପର୍ବତ କିଭଳି ପର୍ବତ ନା, ସୁମେରୁ ପର୍ବତ ଭଳି ଓଜନ ଲାଗିଲା କାହାକୁ, ପ୍ରଭାସରୁ। ତସ୍ୟ ସୀମାତି ସୀମାରେ ଅତିରିକ୍ତ ଗମନ ଦର୍ଶନେନ ବିସ୍ମିତ ସ୍ୱଭାବ ଆଧିକ୍ୟ ପ୍ରକଟନା। ବଳରାମ ବିସ୍ମୟ ହେଉଛନ୍ତି, ଆରେ ଇଏ କ'ଣ ସୀମା ଅତିକ୍ରମ କରିକି ପଳେଇଲେଣି, ବଳରାମ ଜାଣିନାହାନ୍ତି, ଜଣେ ପ୍ରଶ୍ନ ବଳରାମ ହିଁ ଜାଣିପାରିଲେଣି। ନାଇଁ, ଭଗବାନ ଲୀଳା କରୁଛନ୍ତି ନା, ସେ ସର୍ବଜ୍ଞତା ଶକ୍ତି ପ୍ରକାଶ କରନ୍ତିନି, ତାହେଲେ ଇଚ୍ଛା କରିବେ ଏ ଲୀଳାଟା କାହିଁକି ଏମିତି ହେଲା, ସେଠି ସର୍ବଜ୍ଞତା ଶକ୍ତି ଜଣେ ଦେବ ପ୍ରଭୁ ଏଥିପାଇଁ ଲୀଳା କରୁଛନ୍ତି। ତତଶ୍ଚ ବୋଢୁ ଅସାମର୍ଥ୍ୟ ବିଗତ ବେଗ ततश्च तेन वपुषा तत्पराक्रमम् अमद्य अमित आलक्ष्यम स निज वपु आस्थितः बभु। तेणु तो सुमेरु पर्वत परिमाणरे भगवान बलराम कौन कले भार दे तार गति धीर होगा तार गति धीर गति धीर होगा तार रूपटा धीरे धीरे प्रकाश पाए सी छत्म बेस जी पुतना मृत समय को शास्त्र निर्देश दिखाई तुम्हें जिते कपट जिते जहाँ कि तुम्हें कर चल समय आसो गोटे समय जो समय तो भगवान तुमको पुतना भड़ी सब अवसर को धरे भगवान तुम्हें भक्तहीन तो ठीक अच्छे भक्तहीन तुम जीवन अलग भगवान भक्त होगा पर तुम छलना भगवान सागर कल भक्त सागर कल समय आस भगवान तुमको धरे दे कहीं ना भगवान सब को सब जिनस को सहयन करती ये कपटटे जिनस को भगवान भल पाते पतित्व को भल पाते गोटे लोक पतित भल पाए तो पतित लोक ये जो गाँव लोक सी कौन डरिक मठ को आसते मठ रिष खाऊ पिज रसुण खाऊ पापी लोक सी तो आल लोक सी निज पापी बोली स्वीकार कर आम भक्त है कि आम कौन पतित हबार ना बर कपट्य भावना रही दम्ब अहंकार गुड़ाक सब रही बलराम जान पारे सीमा अतिक्रम कर मर्यादा लंघन कर बलराम जो भारत देले तार स्वरूप प्रकाश पाला भगवान दीटा स्वरूप प्रकट करेंगे तुम यदि भक्त होती अंत समय पूर्व तुम स्थित तुम शुद्ध भक्ति कर प्रकट कर देवे ये कपट कम कर आमको सब सरल चेतनार भगवान प्रार्थना करके चलिया पड़ो मु पाइबि कि नपाइबि मोर के स्थित कौन मो जीवन सारा मुझे सेवा कर भजन कर प्रार्थना कर आश्रित होती ये मुझे मोर सामर्थ्य सामर्थ्य परिसर बाह्य जो वस्तु कौन आलोचना कर भगवान पाइबा यहाँ कौन आम जीवर सामर्थ्य परिसर बाह्य वस्तु तुम्हें चेष्टा कर चेष्टा कर सूर्य विषय कौन जाना कौन आम जानपर के आम जापर देखुचे भगवान तो छाड़ सूर्य को देखुचे आम कौन करते जापर क्यों यंत्र द्वारा जावा कौन कर देखिए अवस्था भगवान भगवान श्रीकृष्ण को जो धाम अच्छे चिन्मय शक्ति रही जो पार्षद मान को लेकिन जो लीला कर स्थान को जीवा परिसर आम सीमा बुद्धि ज्ञान गुरुदेव कहते हैं फोर्थ डायमेनसन जिन थ्री डायमेनसन जिनस नुहे तुम सब ये बुझे कष्ट से प्राप्त कारण सब चिन्मय वस्तु तेनालीर जी समर्पण जी त्याग जी गुरुकृष्ण को सुख कर प्रयास आम अंतर्भित रही परिमाण में चिन्मयता आम इंद्रिय गुड़िक प्राप्त हो सी अंडरस्टाडिंग धीरे धीरे तुम बुझी बुझे 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 आस जिते तुम शरणागत है सरल चित्त सदगुरु सेवा कर चलो स्पिरिचुआल जिनस गुड़ा जो आध्यात्मिक जिन गुड़ा परमात्मा कौन तुम बुझे देस तुम समर्पण टा बढ़ी बढ़ी का से तुम भजन टा जो नाम कर जो सेवा कर भजन टा तुम स्थिर होगा बुद्धि स्थिर है भजन टा तुम ठीक से जापर भजन मूल्य कौन सेवार मूल्य कौन विग्रह चिन्मय वस्तु परिप्रकाश ठीक अच्छे हरे कृष्ण।